second poem is captioned Paramayu or Lifetime. This is a poem from my anthology called Sachitra Andhar or Illustrated Darkness. Gotiye bi prashna napachari tamaku mu deli mo jibana deba khub swabhavika thila jenu tame mrityu pari kola karuthila athacha mrityur bhaya kadarjya chehera keu ade phingi deithila tamathare sabu bele nilavarna thila akasha khara sabu bele kaala sabu bele alpa dhala megha sabu bele aranya re nirbasita loke feruthiba bele tanka mana khola hasa ପକ୍ଷୀଙ୍କ କାକଳି ହଠାତ୍ ଜୀବନ୍ତ ପର୍ବତଙ୍କ ଓଜନ ନିଶ୍ୱାସ ମୁଁ ବୁଝିପାରିଲି ନାହିଁ ତମେ କେଉଁଥିରେ ତିଆରି ଆମର ଅସଂଖ୍ୟ ଭୟଙ୍କ ଭିତରେ ଲୁଚି ରହିଥିବା ସାହସରେ କିମ୍ବା ଜହ୍ନ ଆଲୁଅରେ ଯାହା ପଡ଼ିଥାଏ ବନ୍ଧୁକ ନଳୀରେ ଘାତକଙ୍କ ଆଖିକୋଣେ ଚକ୍ଚକ୍ କରିବା ଲୁହରେ ତମେ କ'ଣ ସେ ସମୟ ଯାହା ପୃଥିବୀର ବାରଣ୍ଡାରେ ଠିଆ ହୋଇଥିଲା ରକ୍ତରେ ସଡ଼କ ସବୁ ଧୁଆ ହେଲାବେଳେ ଯେତେବେଳେ ଇସ୍ପାତ ଓ ଶିଶୁଙ୍କ ଅସ୍ଥିରେ ପାଚେରୀକୁ ଦୃଢ଼ କରାଗଲା ମୁଁ କିଛି ପଚାରି ନାହିଁ କେବଳ ଦେଖିଲି ଯେତେ ଦୂର ଆଖି ଯାଏ ସବୁଆଡ଼େ ଫୁଲ ପ୍ରତି ଗୋଡ଼ି ମାଣିକ୍ୟ ଓ ପ୍ରତି ସଢ଼ା ଶବ ଠିଆ ହୋଇ ପୋଛିଦିଏ ଦେହରୁ କାଦୁଅ ପ୍ରତି ମିଛ କଥା ପଡ଼ି ଅଙ୍ଗାର ଧୂଳିରେ ପ୍ରତି ହିଂସ୍ର ହାତ ମିଶିଯାଏ ପ୍ରତ୍ୟେକ ଯନ୍ତ୍ରଣା ଲାଗେ ସ୍ମୃତିର ବିଭ୍ରମ ବ୍ୟତିରେକେ ଅନ୍ୟ କିଛି ନୁହେଁ ନିଶ୍ୱାସ ଭାବରେ ତମ ଭିତରକୁ ଟାଣି ହୋଇଗଲାବେଳେ କାହିଁ କିଛି ଅମଙ୍ଗଳ ସୂଚନା ଦିଶିଲା ନାହିଁ ଅସମୟ ପେଚା ଶବ୍ଦ ଶୁଭିଲାନି କିମ୍ବା ଶ୍ୱାନ ଓ ଶୃଗାଳ ରଡ଼ିଲେନି ବରଂ କେତେ ବହୁତ ଦିନର ସ୍ୱପ୍ନ ସବୁ ସତ୍ୟ ହେଲେ ମରୁଭୂମି ଶ୍ୟାମଳ ଦିଶିଲା ପୃଥିବୀର ସବୁଯାକ ଅନାଥାଶ୍ରମରୁ ଚାଲିଗଲେ ସବୁଯାକ ପିଲା ସବୁ ଜେଲଖାନା ନେଇ ସବୁ ଜଗୁଆଳି ଚାଲିଗଲେ ମୁଁ ଦେଖିଲି ତମର ମୁଣ୍ଡରେ ଗୋଟିଏ ବି ଧଳାବାଳ ନାହିଁ ଗୋଟିଏ ବି କ୍ଷତ ନାହିଁ ତମ ଅଦ୍ଭୁତ ଦେହରେ ମୁଁ କିପରି ନମରି ରହିଥାନ୍ତି ତମ ଯୁଗ ଯୁଗ ଚାହିଁଥିବା ଆଖିଙ୍କର ଇସାରା ଉତ୍ତାରେ ତମକୁ ଛୁଇଁଲା ମାତ୍ରେ ମୋତେ ଲାଗିଲା ଯେ ଅସଂଖ୍ୟ ପ୍ରାଚୀନ ଯାତ୍ରାମାନଙ୍କର ଉତ୍ତେଜନା ପୁଣି ପ୍ରଜ୍ୱଳିତ ମୋ ମାଂସରେ ଶିରା ପ୍ରଶିରାରେ ମୁଁ ଏକ ଜାହାଜ ପରି ଭାସିଯାଏ ତମ ଥଳକୂଳହୀନ ଅନ୍ତରଙ୍ଗ ସମୁଦ୍ରରେ।